ओम शांति। 4/5/2026 प्रातः मुरली। मीठे बच्चे, निश्चय बुद्धि हुई बाबांकर प्रत्येक आज्ञा अनुसारे चाल। आज्ञा अनुसारे चालिबा द्वारा ही श्रेष्ठ होई पारिबो। प्रश्न, केउ पिलामानंकु सच्चा सच्चा ईश्वरीय सेवाधारी कुहाजिबो? उत्तर, जेउ माने राज्यत्व पाइबार पुरुषार्थ करुछन्ति एवं अन्य मानंकु मध्य निज समान करुछन्ति, एही परि ईश्वरीय सेवारे लागी रहिथिबा पिला माने ही सच्चा सच्चा ईश्वरीय सेवाधारी अटन्ति। सेमानंकु देखी अन्य माने मध्य सहयोगी होइथान्ते। ओम शांति। तुमे जेबे एठारे बसुछ तेबे समस्तंकु एक कथा कहिबाकु हेबो जे शिव बाबांकु मने पकाओ। एक कथा तो तुमे जानिछ जे शिव बाबा अछन्ति, तांकर मंदिरकु मध्य जाउछन्ति, किंतु केही भी जानी नहंती जे शिव बाबा किए अटन्ति। केवल तुमे माने ही तांकु जानिछ, तेणु शिव बाबांकु मने पकाओ। ए कथा समस्तंकु कहिबाकु हेबो। एठारे बसी मध्य अनेकंकर बुद्धि जोग कुआडे कुआडे बुलुछे, सेथि पई तुमर कर्तव्य हेला स्मृति चारण कराइबा। भाइयो भौणी माने बाबांकु मने पकाओ। जेऊ बाबांको ठारु तुमकु संपत्ति मिलुछे, तुमे एबे प्रकृतरे भाई भौणी अट। दुनियारे तो केवल मेल फीमेल होइथिबा कारणरु भाई भौणी बोली कहि देउछन्ती। भाषण करिबा समय रे मध्य संबोधन करि कहिथान्ती जे भाई भौणी माने ताहा हेला शरीर संबंध रे भाई भौणी। एठारे से कथा नाही, एठारे तो आत्मा मानंकु बुझाउछन्ती जे निजर रचयिता पितांकु मने पकाओ, तेबे संपत्ति मिलिबो। तुम भावार्थ मध्यरे फरक रही छे ना? भाई भौणी अक्षर तो साधारण अटे। एठारे बाबा पिला मानंकु कहुछन्ती जे मते मने पकाओ। शिव बाबा हेले आत्मिक पिता एवं प्रजापिता ब्रह्मा हेले शारीरिक पिता, तेणु बाप दादा उभय कहुछन्ती हे पिला माने परमात्मा पितांको मने पकाओ एवं अन्य को केउ आड़े भी बुद्धि जोग न जाऊ, काहिंकि ना बुद्धि बहुत बाह्यमुखी हुई थाए। भक्ति मार्गरे मध्य एही परी हुई थाए। श्री कृष्ण अथवा अन्य कोनोसी देवतांको आगरे बसी माला गड़ाई थांती, बुद्धि तांकर कुआडे कुआडे भ्रमु थाए। देवता माने किए, तांकु एही राज्यत्व किपरि मिलिला, केबे मिलिला, ए कथा केही हेले जानि नहंती। सिख लोक माने जानिछंती गुरु नानक सिख पंथ स्थापना करिथिले, पुणि तांकर गुरु पौत्र आदि चलाई आसुछंती, से पुनर्जन्म नै चालिछंती। ए कथा केही जानि नहंती। से माने कौन सबुबले गुरु नानकंकु मने पकाइबे? अच्छा, धरी नियो गुरु नानकंकु किंबा बुद्ध को अथवा अन्य कोनोसी भी धर्म स्थापकंकु मने पकाउछंती, किंतु एक कथा केही जानी नहंती जे एबे से आत्मा माने केउठारे अछंती। से माने तो कही देउछंती ज्योति ज्योति रे मिसी गला, निर्वाण प्राप्त कले, अथवा कहि देउछंती श्रीकृष्ण हाजिरा हजूर अटंती, हाजिरा हजूर अछंती। जेउआडे देखो कृष्ण ही कृष्ण अछंती, सबुआडे राधा ही राधा अछंती। एही भली कहि थांती बाबा बसी बुझाउछंती, तुम चेहरा मनुष्यर चरित्र देवता उनको परिथिला। देवता मानंकर चित्र तो रही छे ना? चित्र न थिले ए कथा मध्य बुझी न थांते। राधा कृष्णंक सहित लक्ष्मी नारायणंकर कौन संबंध रही छे? यहा बाबा ही आसी बुझाउछंती। तुमे कहा को हेले भी ବୁଝାଇ ପାରିବ? ଏହା ତ ନିରାକାର ବାବା ଆମକୁ ବୁଝାଉଛନ୍ତି। ବାସ୍ତବରେ ନିରାକାର ତ ସମସ୍ତେ ଅଟନ୍ତି, ଆତ୍ମା ନିରାକାର ଅଟେ, ପୁଣି ଏହି ସାକାର ଦ୍ୱାରା କଥାବାର୍ତ୍ତା କରିଥାଏ। ନିରାକାର ତ କଥା ହୋଇପାରିବ ନାହିଁ। ତୁମେ ସେମାନଙ୍କୁ ବୁଝାଇ ପାରିବ ଯେ ଆମର ପିତା ଅର୍ଥାତ୍ ସିଏ ତୁମର ମଧ୍ୟ ପିତା ଅଟନ୍ତି। ଶିବ ବାବା ଜ୍ଞାନର ସାଗର, ଶାନ୍ତିର ସାଗର ଅଟନ୍ତି। ସିଏ ହେଉଛନ୍ତି ବେହଦର ପିତା। ଜ୍ଞାନ ଦେବା ପାଇଁ ତାଙ୍କର ମଧ୍ୟ ଶରୀର ତ ଦରକାର ନା। ସେ ନିଜେ କହୁଛନ୍ତି, ମୁଁ ଏହି ବ୍ରହ୍ମାଙ୍କ ଶରୀରରେ ଆସୁଛି, ତେବେ ତ ଯାଇ ଏହି ବ୍ରାହ୍ମଣ ଧର୍ମର ସ୍ଥାପନା ହେବ। ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ମାନଙ୍କର ରଚନା ହୋଇଥାଏ। ତେଣୁ ବାବା ବ୍ରାହ୍ମଣ ପିଲାମାନଙ୍କୁ ହିଁ ବୁଝାଉଛନ୍ତି, ଅନ୍ୟ କାହାକୁ ବୁଝାଉ ନାହାନ୍ତି, ପିଲାମାନଙ୍କୁ ହିଁ ବୁଝାଉଛନ୍ତି। ଏପରି ନୁହେଁ ଯେ ଆମେ ଶିବ ବାବାଙ୍କ ସନ୍ତାନ ହୋଇଥିବାରୁ ଭଗବାନ ଅଟୁ ନା। ପିତା ପିତା ଅଟନ୍ତି, ପୁତ୍ର ପୁତ୍ର ଅଟନ୍ତି। ହଁ, ଯେବେ ପିଲା ବଡ଼ ହୋଇ ବାପ ହେବ, ତାର ପିଲା ଜନ୍ମ ହେବେ, ତେବେ ଯାଇ ତାଙ୍କୁ ବାପା ବୋଲି କୁହାଯିବ। ବାବାଙ୍କର ତ ଢେର ପିଲା ଅଛନ୍ତି ନା, ତେଣୁ ବାବା ପିଲାମାନଙ୍କୁ ହିଁ ବୁଝାଉଛନ୍ତି। ଯେଉଁମାନେ ନିଶ୍ଚୟ ବୁଦ୍ଧି ଅଟନ୍ତି, ସେମାନେ ନିଶ୍ଚୟ ବୁଦ୍ଧି ବାବାଙ୍କର ଆଜ୍ଞା ଅନୁସାରେ ଚାଲିବେ, କାହିଁକି ନା ତାଙ୍କରି ଶ୍ରୀମତ ଦ୍ୱାରା ହିଁ ଶ୍ରେଷ୍ଠ ହୋଇପାରିବେ। ଏବେ ତୁମେ ଜାଣିଛ, ଆମେ ଦେବତାମାନଙ୍କ ପରି ହେବାକୁ ଯାଉଛୁ। ଜନ୍ମ ଜନ୍ମାନ୍ତର ଆମେ ଦେବତାମାନଙ୍କର ମହିମା ଗାୟନ କରି ଆସୁଛୁ। ଏବେ ଆମକୁ ଶ୍ରୀମତ ପାଳନ କରି ତାଙ୍କ ଭଳି ହେବାକୁ ପଡ଼ିବ, କାହିଁକି ନା ରାଜ୍ୟତ୍ୱ ସ୍ଥାପନା ହେବ। ସମସ୍ତେ ତ ସମ୍ପୂର୍ଣ୍ଣ ରୂପେ ଶ୍ରୀମତ ପାଳନ କରିପାରିବେ ନାହିଁ, କ୍ରମାନୁସାରେ ରହିବେ, କାହିଁକି ନା ଏହା ବହୁତ ବଡ଼ ଦାୟିତ୍ୱ ଅଟେ। ରାଜ୍ୟରେ ପ୍ରଜା, ଚାକର ବାକର, ଚଣ୍ଡାଳ ଆଦି ସମସ୍ତଙ୍କର ଆବଶ୍ୟକତା ରହିଛି। ଚାଲିଚଳନ ଅନୁଯାୟୀ ମଧ୍ୟ ସାକ୍ଷାତକାର ହେବ ଯେ ଇଏ ଚଣ୍ଡାଳ ପରିବାରକୁ ଯିବେ। ଜଣେ ତ ଚଣ୍ଡାଳ ହେବ ନାହିଁ, ତାଙ୍କର ମଧ୍ୟ ପରିବାର ରହିବ, ଚଣ୍ଡାଳ ମାନଙ୍କର ମଧ୍ୟ ସଙ୍ଗ ରହିଥାଏ। ସମସ୍ତେ ପରସ୍ପର ସହିତ ମିଶି ଷ୍ଟ୍ରାଇକ୍ ଆଦି କରି କାମ ବନ୍ଦ କରିଦେଇଥାନ୍ତି। ସତ୍ୟ ଯୁଗରେ ଏପରି ହେବ ନାହିଁ। ତୁମର ଏକ ଚିତ୍ର ମଧ୍ୟ ରହିଛି, ଯେଉଁଥିରେ ତୁମେ ପଚାରୁଛ ଯେ କଣ ହେବାକୁ ଚାହୁଁଛ, ବାରିଷ୍ଟର ହେବ ନା ଦେବତା ହେବ। ତୁମ ପାଇଁ ପୁରା ରାଜଧାନୀ ସ୍ଥାପନା ହେଉଛି, ଏହା ଛୋଟ କଥା ନୁହେଁ। ବେହଦର ବାବା ବସି ବେହଦର କଥା ବସି ବୁଝାଉଛନ୍ତି। ଏ କଥା ବୁଦ୍ଧିରେ ରହିଥିବା ଉଚିତ, ଆମେ ଭବିଷ୍ୟତ ପାଇଁ ପୁରୁଷାର୍ଥ କରି ଉଚ୍ଚ ପଦ ପାଇବୁ। ଶ୍ରୀମତ ଦ୍ୱାରା ଆମେ ଶ୍ରେଷ୍ଠରୁ ଶ୍ରେଷ୍ଠ ରାଜତ୍ୱ ପ୍ରାପ୍ତ କରିବୁ। ଅନ୍ୟମାନଙ୍କୁ ନିଜ ସମାନ କରାଇଲେ କୁହାଯିବ ଯେ ପ୍ରକୃତ ଈଶ୍ୱରୀୟ ସେବାଧାରୀ। କାହାର କିଛି କଥା ବି ଲୁଚି ରହିପାରିବ ନାହିଁ, ଆଗକୁ ଗଲେ ସବୁ ଜଣା ପଡ଼ିଯିବ। ଏହାକୁ ହିଁ ଜ୍ଞାନର ପ୍ରକାଶ ବୋଲି କୁହାଯାଉଛି, କାହିଁକି ନା ଆମକୁ ଜ୍ଞାନ ରୂପୀ ଆଲୋକ ମିଳୁଛି। ମନୁଷ୍ୟମାନଙ୍କୁ କିଛି ହେଲେ ଜଣା ନାହିଁ, ଗୁପ୍ତରେ ବମ୍ ମଧ୍ୟ ତିଆରି କରି ଚାଲିଛନ୍ତି। କୌଣସି ଜିନିଷ ରଖିବା ପାଇଁ କରାଯାଇନଥାଏ। ପ୍ରଥମେ ପ୍ରଥମେ ତଲୱାରିରେ ଲଢାଇ ଚାଲୁଥିଲା, ପୁଣି ବନ୍ଧୁକ ତିଆରି ହେଲା, ଏସବୁ କାମରେ ହିଁ ଲଗାଇବା ପାଇଁ ତିଆରି କରୁଛନ୍ତି, ରଖିବା ପାଇଁ ନୁହେଁ। ଜାଣିଛନ୍ତି ମଧ୍ୟ ଯେ ଏହା ଦ୍ୱାରା ଆମର ମୃତ୍ୟୁ ହେବ, ଚେଷ୍ଟା ତ କରୁଛନ୍ତି ନା। ହିରୋସୀମାରେ ଗୋଟିଏ ବମ୍ ପକାଇବା ଦ୍ୱାରା କେତେ ମରିଥିଲେ, ତାପରେ ଦେଖ କେତେ ଉନ୍ନତି ହୋଇଛନ୍ତି, ଢେର ଘର ଆଦି ତିଆରି କରିଛନ୍ତି। ବର୍ତ୍ତମାନ ଏଭଳି ବିନାଶ ହେବ ନାହିଁ ଯେମିତିକି ଡାକ୍ତରଖାନାରେ ପଡ଼ି ରହିବେ, ଡାକ୍ତରଖାନା ଆଦି ତ ରହିବ ନାହିଁ। ସେଥିପାଇଁ ଭୂମିକମ୍ପ ଆଦି ଏକ ସଙ୍ଗେ ହେବ, ସେଥିପାଇଁ ଭୂମିକମ୍ପ ଆଦି ଏକ ସଙ୍ଗେ ହେବ, ପ୍ରାକୃତିକ ବିପର୍ଯ୍ୟୟରୁ କେହି ଅଟକାଇ ପାରିବେ ନାହିଁ। କହୁଛନ୍ତି ମଧ୍ୟ ଏସବୁ ଈଶ୍ୱରଙ୍କ ହାତରେ ଅଛି। ଏବେ ତୁମେମାନେ ଜାଣୁଛ ଯେ ବିନାଶ ତ ନିଶ୍ଚୟ ହେବ, ଅକାଳ ପଡ଼ିବ, ପାଣି ମିଳିବ ନାହିଁ, ଏ କଥା ତ ତୁମେ ଜାଣିଛ। ଏହା କୌଣସି ନୂଆ କଥା ନୁହେଁ। କଳ୍ପ ପୂର୍ବରୁ ମଧ୍ୟ ଏହିଭଳି ହୋଇଥିଲା। କଳ୍ପର ଜ୍ଞାନ ତ କାହା ପାଖରେ ନାହିଁ। କହୁଛନ୍ତି ମଧ୍ୟ ଖ୍ରୀଷ୍ଟ ଆସିବାର 3000 ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା। ପୁଣି ଶାସ୍ତ୍ରଗୁଡ଼ିକରେ କଳ୍ପର ଆୟୁ ଲକ୍ଷ ଲକ୍ଷ ବର୍ଷ ଲେଖିଦେଇଛନ୍ତି। ସେଥିପ୍ରତି କାହାର ମଧ୍ୟ ଧ୍ୟାନ ଯାଉନାହିଁ। ସମସ୍ତେ ଶୁଣିକରି ପୁଣି ନିଜ ନିଜର ଧନ୍ଦା ଆଦିରେ ଲାଗିଯାଉଛନ୍ତି। ତେଣୁ ଏବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି, ବର୍ତ୍ତମାନ ଜଲ୍ଦି ଜଲ୍ଦି ପୁରୁଷାର୍ଥ କର। ବାବାଙ୍କର ସ୍ମୃତିରେ ରହିବା ଦ୍ୱାରା ଆତ୍ମା ବିକର୍ମ ମୁକ୍ତ ହୋଇଯିବ। ତୁମକୁ ଏହିଠାରେ ହିଁ ସତୋ ପ୍ରଧାନ ହେବାକୁ ପଡ଼ିବ, ନଚେତ୍ ଦଣ୍ଡ ପାଇ ପୁଣି ନିଜର ନିଜର ଧର୍ମକୁ ଚାଲିଯିବ। ଏବେ ହିଁ ଭଗବାନଙ୍କର ଶ୍ରୀମତ ମିଳୁଛି। ଶ୍ରୀକୃଷ୍ଣ ତ ରାଜକୁମାର ଅଟନ୍ତି, ସେ କଣ କାହାକୁ ମତ ଦେବେ? ଏହି କଥାକୁ ଦୁନିଆରେ କେହି ହେଲେ ବି ଜାଣିନାହାନ୍ତି। ସମସ୍ତଙ୍କୁ ସ୍ନେହର ସହିତ ବୁଝାଇବା ଦରକାର ଯେ ଶିବ ବାବାଙ୍କୁ ମନେ ପକାଅ। ଶିବ ବାବା ନିଜେ କହୁଛନ୍ତି ଯେ ମତେ ମନେ ପକାଅ, ସେ ମଧ୍ୟ କଲ୍ୟାଣକାରୀ ଅଟନ୍ତି। ତେଣୁ ଅନ୍ୟମାନଙ୍କ ଠାରୁ ବୁଦ୍ଧିଯୋଗ ତୁଟାଇ ତାଙ୍କ ସହିତ ଯୋଡ଼ିବା ଉଚିତ। ତୁମେ ଭାରତର ନୌକାକୁ କୂଳରେ ଲଗାଉଛ, ଭାରତ ସହିତ ହିଁ ସତ୍ୟ ନାରାୟଣଙ୍କର କଥାର ସମ୍ପର୍କ ରହିଛେ। ଅନ୍ୟ ଧର୍ମାବଲମ୍ବୀମାନେ କେବେ ହେଲେ ସତ୍ୟ ନାରାୟଣର କଥା ଶୁଣିବେ ନାହିଁ। ଏହି କଥା ସେହିମାନେ ହିଁ ଶୁଣିବେ ଯେଉଁମାନେ ନରରୁ ନାରାୟଣ ହେବାର ପୁରୁଷାର୍ଥ କରୁଥିବେ ଓ ଆଦି ସନାତନ ଦେବୀ ଦେବତା ଧର୍ମର ହୋଇଥିବେ। ସେହିମାନେ ହିଁ ଏହି ଅମର କଥାକୁ ଶୁଣିବେ। ଅମର ଲୋକରେ ଦେବୀ ଦେବତା ଥିଲେ, ତେଣୁ ନିଶ୍ଚିନ୍ତ ଅମର ଲୋକର ଅମର କଥା ଦ୍ୱାରା ହିଁ ପଦ ପାଇଥିବେ। ଗୋଟିଏ ଗୋଟିଏ କଥା ସ୍ମରଣ ଯୋଗ୍ୟ ଅଟେ। ଯଦି ଗୋଟିଏ କଥା ବି ବୁଦ୍ଧିରେ ରହିବ, ତେବେ ସବୁ କଥା ମନେ ପଡ଼ିଯିବ। ବାବାଙ୍କୁ ସ୍ମରଣ କରିବାକୁ ହେବ ଏବଂ ସ୍ୱଦର୍ଶନ ଚକ୍ର ଧ୍ୟାନରେ ରଖିବାକୁ ହେବ। ଏଠାରେ ଶିବ ବାବାଙ୍କର ସଙ୍ଗେ ଅଭିନୟ କରୁଛୁ, ପୁଣି ଘରକୁ ଫେରିବାକୁ ହେବ। ସତ୍ୟ କ'ଣ ମିଥ୍ୟା କ'ଣ ଏ କଥା ବାବା ହିଁ ବୁଝାଉଛନ୍ତି। ସତ୍ୟ ତ ଜଣେ, ବାକି ଅନ୍ୟ ସମସ୍ତେ ହେଲେ ମିଥ୍ୟା। କେବଳ ଲଙ୍କାରେ ହିଁ ରାବଣ ଥିଲା, ଏହା କ'ଣ ଜଣଙ୍କର କଥା ଅଟେ କି? ସତ୍ୟ ଯୁଗ ତ୍ରେତା ଯୁଗରେ ତ ଏହିଭଳି କଥା ରହିବ ନାହିଁ। ବର୍ତ୍ତମାନ ଏହି ସାରା ଦୁନିଆ ଲଙ୍କା ଅଟେ, ଏହା ହିଁ ରାବଣ ରାଜ୍ୟ। ସବୁ ଆତ୍ମାରୂପୀ ସୀତାମାନେ ଏକମାତ୍ର ରାମଙ୍କୁ ମନେ ପକାଉଛନ୍ତି, ଥବା ସବୁ ଭକ୍ତିନୀ ପ୍ରିୟତମା ମାନେ ଏକ ଭଗବାନ ପ୍ରିୟତମକୁ ମନେ ପକାଉଛନ୍ତି, କାହିଁକି ନା ଏହା ରାବଣ ରାଜ୍ୟ ଅଟେ। ସନ୍ନ୍ୟାସୀମାନେ ଏହି କଥାକୁ ବୁଝିପାରିବେ ନାହିଁ। ଏଠାରେ ସମସ୍ତେ ଦୁଃଖୀ ଅଟନ୍ତି, ଶୋକ ବାଟିକାରେ ଅଛନ୍ତି। ଏ କଳିଯୁଗ ଶୋକ ବାଟିକା ଅଟେ, ଅଶୋକ ବାଟିକା ହେଲା ସତ୍ୟଯୁଗ। ଏଠାରେ ତ ପାଦରେ ଶୋକ ଦୁଃଖ ରହିଛି। ତୁମକୁ ବାବା ଅଶୋକ ବାଟିକା ସ୍ୱର୍ଗକୁ ନେଇଯାଉଛନ୍ତି। ଏଠାରେ ତ ମନୁଷ୍ୟମାନେ କେତେ ଶୋକ କରୁଛନ୍ତି, କେହି ଯଦି ମରିଗଲେ ତେବେ ପାଗଳ ହୋଇଯାଉଛନ୍ତି। ସ୍ୱର୍ଗରେ ତ ଏସବୁ କଥା ହେବ ନାହିଁ। ସତ୍ୟଯୁଗରେ ଅକାଳ ମୃତ୍ୟୁ କେବେ ହେଲେ ହେବ ନାହିଁ, ଯାହାଦ୍ୱାରା ସ୍ତ୍ରୀ ବିଧବା ହେବ। ସେଠାରେ ତ ନିର୍ଦ୍ଧାରିତ ସମୟରେ ଗୋଟିଏ ଶରୀର ଛାଡ଼ି ଯାଇ ଅନ୍ୟ ଏକ ଶରୀର ଧାରଣ କରିବେ। ଦେହ ତ୍ୟାଗ ପରେ ସ୍ତ୍ରୀ ଅଥବା ପୁରୁଷ ଶରୀର ନେବେ, ଏହାର ମଧ୍ୟ ସାକ୍ଷାତକାର ହେବ। ଅନ୍ତ ସମୟରେ ସବୁ ଜଣାପଡ଼ିଯିବ, କିଏ କିଏ କ'ଣ ହେବେ। ପୁଣି ସେହି ସମୟରେ କହିବେ ଯେ ଆମେ ଏହି ମେହନତ କରିନାହୁଁ, କିନ୍ତୁ ସେ ସମୟରେ କହିଲେ କ'ଣ ହେବ? ସମୟ ତ ବିତିଗଲା ନା, ସେଥିପାଇଁ ବାବା କହୁଛନ୍ତି ପିଲାମାନେ ମେହନତ କର, ସେବାରେ ବାବାଙ୍କର ପୂର୍ଣ୍ଣ ସହଯୋଗୀ ହୁଅ, ତେବେ ରାଜତ୍ୱ ମିଳିଯିବ, ସେବାରେ ଲାଗି ରୁହ। ଏଭଳି ଉଦାହରଣ ମଧ୍ୟ ରହିଛି ନା, ଯେପରି ସପରିବାରରେ ବିଶ୍ୱ ସେବାରେ ନିୟୋଜିତ ହୋଇଯାଇଛନ୍ତି। ସେଥିପାଇଁ କୁହାଯାଏ ଏହି ପରିବାରର ବ୍ୟକ୍ତିମାନେ ଏପରି ଭଲ କର୍ମ କରିଛନ୍ତି ଯେ ସମସ୍ତେ ଈଶ୍ୱରୀୟ ସେବାରେ ଲାଗିଯାଇଛନ୍ତି। ମା ବାପା ପିଲାମାନେ ଏହା ତ ଭଲ କଥା ଅଟେ ନା, ସେବା କରିବାରେ ବ୍ୟସ୍ତ ହୋଇଥାନ୍ତି। ତୁମେ ମାନେ ବହୁତ ଉଲ୍ଲାସରେ ରହିବା ଉଚିତ ଯେପରି ମନୁଷ୍ୟମାନଙ୍କୁ ରାସ୍ତା ବତାଇବୁ, ଯାହାଫଳରେ ତାଙ୍କର ଆତ୍ମା ଖୁସି ହେବ। କେତେ ଜଣଙ୍କୁ ରାସ୍ତା ବତାଉଛ? ତୁମେ ପ୍ରଜା ଗଢିଲ, ତେବେ ବୀଜ ବୁଣିଲ ନା? ଜନ୍ମରୁ ତ କେହି ରାଜା ହୋଇନଥାନ୍ତି, ପ୍ରଥମେ ପ୍ରଜାଙ୍କର ଅଧିକାରୀ ହୋଇଥାନ୍ତି, ପୁଣି ପୁରୁଷାର୍ଥ କରି କରି ଶ୍ରେଷ୍ଠରୁ ଶ୍ରେଷ୍ଠ ହୋଇପାରିବ। ତୁମକୁ ସେବା କରୁଥିବାର ଦେଖି ଅନ୍ୟମାନଙ୍କ ମଧ୍ୟରେ ଉତ୍ସାହ ଆସିବ ଯେ ଆମେ ମଧ୍ୟ କାହିଁକି ଏହିଭଳି ପୁରୁଷାର୍ଥ ନ କରିବୁ, ନଚେତ୍ ପୁଣି କଳ୍ପ କଳ୍ପ ଏହିପରି ଅବସ୍ଥା ହେବ। ଶେଷ ସମୟରେ ବହୁତ ଆତ୍ମା ଆସିବେ, ପଶ୍ଚାତ୍ତାପ କରିବେ। ସେ ସମୟରେ ଦୁଃଖ ମନୁଷ୍ୟମାନେ ଜୀବନ କାଳ ମଧ୍ୟରେ କେବେ ବି ଦେଖିନଥିବେ। ଶ୍ରୀମତ ନ ମାନିବା କାରଣରୁ ଅନ୍ତିମ ସମୟରେ ଏହିପରି ଦୁଃଖ ଦେଖିବେ ଯେ ସେ କଥା ନ କହିଲେ ଭଲ, କାହିଁକି ନା ଅନେକ ବିକର୍ମ କରିଛନ୍ତି। ବାବା ମଧ୍ୟ ବହୁତ ସହଜ ରାସ୍ତା ବତାଉଛନ୍ତି ଯେ କେବଳ ବାବାଙ୍କୁ ହିଁ ମନେ ପକାଇବାକୁ ହେବ, ଅନ୍ୟମାନଙ୍କୁ ମଧ୍ୟ ଏହି ରାସ୍ତା ବତାଇବାକୁ ହେବ। ତୁମେମାନେ ଦେବୀ ଦେବତା ଧର୍ମର ଥିଲ, ଯେପରି ଖ୍ରୀଷ୍ଟିୟନ ଧର୍ମର ମନୁଷ୍ୟ ଇସଲାମୀ ଧର୍ମର ମନୁଷ୍ୟ ରହିଛନ୍ତି, ସେହିପରି ଇଏ ଅଟନ୍ତି, ଇଏ ହେଉଛନ୍ତି ସବୁଠାରୁ ପବିତ୍ର। ଏହି ଦେବତା ଧର୍ମ ପୁଣି ଅନ୍ୟ କୌଣସି ଧର୍ମ ଶ୍ରେଷ୍ଠ ହୋଇପାରିବ ନାହିଁ। ଅଧା କଳ୍ପ ତୁମେ ପବିତ୍ର ରହୁଛ, ସ୍ୱର୍ଗ ଏବଂ ନର୍କର ଗାୟନ ରହିଛି। ସ୍ୱର୍ଗ କାହାକୁ କୁହାଯାଏ ଏ କଥା ମଧ୍ୟ କେହି ଜାଣିନାହାନ୍ତି। ବାବା ଭାରତକୁ ହିଁ ଆସି ପିଲାମାନଙ୍କୁ ଜାଗ୍ରତ କରୁଛନ୍ତି, ଏହା 5000 ବର୍ଷର କଥା ଅଟେ। ଯେଉଁମାନେ ସ୍ୱର୍ଗବାସୀ ଥିଲେ ସେହିମାନେ ଏବେ ନର୍କବାସୀ ହେଉଛନ୍ତି, ପୁଣି ବାବା ଆସି ପବିତ୍ର ସ୍ୱର୍ଗବାସୀ କରାଉଛନ୍ତି। ଜଣେ ପ୍ରିୟତମ ଆସି ସବୁ ପ୍ରିୟତମା ମାନଙ୍କୁ ନିଜର ଅଶୋକ ବାଟିକାକୁ ନେଇଯାଉଛନ୍ତି। ତେଣୁ ପ୍ରଥମେ ପ୍ରଥମେ ସମସ୍ତଙ୍କୁ ଏହି କଥା କୁହ ଯେ ବାବାଙ୍କୁ ମନେ ପକାଅ, ନଚେ ଏଠାରେ ବସି ବସି ବୁଦ୍ଧି କୁଆଡେ କୁଆଡେ ପଳାଇ ଯାଉଛେ। ଭକ୍ତି ମାର୍ଗରେ ମଧ୍ୟ ଏହିପରି ଅବସ୍ଥା ହୋଇଥାଏ। ବାବା ତ ଅନୁଭବୀ ଅଟନ୍ତି ନା। ରତ୍ନ ବ୍ୟାପାର ସବୁଠାରୁ ଭଲ ଧନ୍ଦା ଅଟେ, ସେଥିରେ ଅସଲି ଏବଂ ନକଲି ବହୁତ ମୁସ୍କିଲରେ ଚିହ୍ନି ହୁଏ। ଠାରେ ମଧ୍ୟ ସତ୍ୟ ଲୁଚି ଯାଉଛି, ସବୁଠାରେ ମିଛ ହିଁ ମିଛ ଚାଲିଛି, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ତୁମେମାନେ ଜାଣିଛ ଯେ ଆମେ ସମସ୍ତେ ଡ୍ରାମାର ଅଭିନେତା ଅଟୁ, ଏଥିରୁ କେହି ବି ବାହାରି ପାରିବେ ନାହିଁ, କେହି ହେଲେ ବି ମୋକ୍ଷ ପାଇପାରିବେ ନାହିଁ। ବିବେକ ଦ୍ୱାରା କାମ କରିବାକୁ ପଡ଼ିବ। ସମସ୍ତେ ନିଜ ନିଜର ଅଭିନୟ କରି ଚାଲିଛନ୍ତି, ପୁଣି କଳ୍ପ ପୂର୍ବେ ନିଜର ସେହି ଅଭିନୟର ପୁନରାବୃତ୍ତି କରିବେ। ତୁମେମାନେ ଦେଖିବ କିପରି ମନୁଷ୍ୟମାନେ ମରୁଛନ୍ତି, ବିନାଶ ନିଶ୍ଚିନ୍ତ ହେବ, ସବୁ ଆତ୍ମାମାନେ ନିର୍ବାଣ ଧାମକୁ ଚାଲିଯିବେ। ବୁଦ୍ଧିରେ ଏହି ଜ୍ଞାନ ରହିଛି, ସେବାରେ ଲାଗି ରହିଲେ ଅନେକଙ୍କର କଲ୍ୟାଣ ହେବ। ଯଦି ସାରା ପରିବାର ହିଁ ଏହି ଜ୍ଞାନଯୁକ୍ତ ସେବାରେ ଲାଗିଯିବେ, ତେବେ ବହୁତ ଚମତ୍କାର ହୋଇଯିବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। ଅନ୍ତିମ ସମୟର ଯନ୍ତ୍ରଣାଦାୟକ ଦୃଶ୍ୟକୁ ଅଥବା ଦୁଃଖରୁ ମୁକ୍ତ ହେବା ପାଇଁ ଏବେଠାରୁ ବାବାଙ୍କର ଶ୍ରୀମତରେ ଚାଲିବାକୁ ହେବ। ଶ୍ରୀମତ ଅନୁସାରେ ନିଜ ପରି କରି ଗଢି ତୋଳିବାର ସେବା କରିବାକୁ ହେବ। 2 ପଏଣ୍ଟ, ବାବାଙ୍କର ରାଇଟ୍ ହ୍ୟାଣ୍ଡ ଅଥବା ମୁଖ୍ୟ ସହଯୋଗୀ ହୋଇ ସେବା କରିବାକୁ ପଡ଼ିବ। ଆତ୍ମାମାନଙ୍କୁ ଖୁସି କରିବା ପାଇଁ ଯଥାର୍ଥ ରାସ୍ତା ବତାଇବାକୁ ହେବ, ସମସ୍ତଙ୍କର କଲ୍ୟାଣ କରିବାକୁ ହେବ। ବରଦାନ, ନିଜର ସଂକଳ୍ପର ବ୍ୟାକୁଳତା ଠାରୁ ଅଥବା ଦଣ୍ଡ ଠାରୁ ମଧ୍ୟ ଉର୍ଦ୍ଧ୍ୱରେ ରହୁଥିବା ପାସ୍ ୱିଥ୍ ଅନର ଅଥବା ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେଉଥିବା ଆତ୍ମା ଭବ। ବିସ୍ତାର, ପାସ୍ ୱିଥ୍ ଅନରର ଅର୍ଥ ହେଲା ମନରେ ମଧ୍ୟ ସଂକଳ୍ପ ଦ୍ୱାରା ଦଣ୍ଡ ପାଉନଥିବ। ଧର୍ମରାଜ ଠାରୁ ଦଣ୍ଡ ପାଇବା କଥା ତ ପଛରେ ଅଛି, କିନ୍ତୁ ନିଜର ସଂକଳ୍ପର ମଧ୍ୟ ବ୍ୟାକୁଳତା ଅଥବା ଦଣ୍ଡ ଠାରୁ ମଧ୍ୟ ଉର୍ଦ୍ଧ୍ୱରେ ରହିବା ହିଁ ପାସ୍ ୱିଥ୍ ଅନର ହେଲା ବାଲାଙ୍କର ଲକ୍ଷଣ। ବାଣୀ, କର୍ମ, ସମ୍ବନ୍ଧ ସମ୍ପର୍କର କଥା ତ ମୋଟା ମୋଟା ଅଟେ, କିନ୍ତୁ ସଂକଳ୍ପରେ ମଧ୍ୟ ବ୍ୟାକୁଳତା ଅଥବା ଦ୍ୱନ୍ଦ୍ୱ ଉତ୍ପନ୍ନ ନ ହେଉ। ଯଦି ଏହିଭଳି ପ୍ରତିଜ୍ଞା କରିବ ତେବେ ଯାଇ ପାସ୍ ୱିଥ୍ ଅନର ହେବ। ସ୍ଲୋଗାନ ଜ୍ଞାନ ରୂପକ ଘୃତ ଏବଂ ଯୋଗ ରୂପକ ବତୀ ଯଦି ଠିକ୍ ଥିବ ତେବେ ଖୁସି ରୂପକ ଦୀପ ସର୍ବଦା ଜଳି ରହିଥିବ। ଅବ୍ୟକ୍ତ ଇସାରା ସର୍ବଦା ଅଚଳ ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର। ଦୁନିଆରେ କୌଣସି ପ୍ରକାରର ହଲଚଲ ତୁମର ଅଚଳ ଅଟଳ ସ୍ଥିତିରେ ବିଘ୍ନ ନ ପକାଉ। ଏହିଭଳି ବିଘ୍ନ ବିନାଶ ଅଚଳ ଅଟଳ ହୋଇ ସବୁ ବିଘ୍ନକୁ ଅତିକ୍ରମ କରିଯାଅ, ଯେପରି ଏହା କୌଣସି ବିଘ୍ନ ନୁହେଁ, ଗୋଟିଏ ଖେଳ ଅଟେ। ପାହାଡ଼ ସୋରିଷ ଭଳି ଅନୁଭବ ହେଉ, କାହିଁକି ନା ଜ୍ଞାନବାନ ଆତ୍ମା ପୂର୍ବରୁ ହିଁ ଜାଣିଥାଏ ଯେ ଏସବୁ ତ ନିଶ୍ଚିତ ଆସିବ ଏବଂ ନିଶ୍ଚିତ ହେବ। ଓମ୍ ଶାନ୍ତି।